Moner Asmita Das, 10 number ward, ଜଗନ୍ନାଥ ଲେପ୍ରସି କଲୋନୀରୁ କହୁଛି। ଆମର ଏଠି ପାଣି ପାଇଁ ବହୁତ ଅସୁବିଧା ହଉଥିଲା, ଆମେ କମ୍ପ୍ଲେନ୍ କରିଥିଲୁ, ଆଉ ଖାଲି ଆମର ଆଗରୁ ପାଣି ପାଇଁ କନେକ୍ସନ୍ ପଳାଇ ଆସିଥିଲା, ଟ୍ୟାପ୍ ଲାଗିଯାଇଥିଲା, କିନ୍ତୁ ପାଣିର କନେକ୍ସନ୍ ଆସିନଥିଲା, ଯାହାଫଳରେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହଉଥିଲୁ। ଏବେ ଆମର ପ୍ରତିଦିନ ପାଣି ଆସୁଛି ଆଉ ଆମେ ବହୁତ ଖୁସି ବି ଅଛୁ, ସେଥିପାଇଁ ଧନ୍ୟବାଦ।